ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଚଳିତ ନିର୍ବାଚନରେ ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ହେବ କହିଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନ, 6ଟି ଲୋକସଭା ଆସନ ଏବଂ 42ଟି ବିଧାନସଭା ଆସନ ପାଇଁ ଶନିବାର ଦିନ ହେବ ଭୋଟ। ଓଡ଼ିଶା ଉପକୂଳ ଚାନ୍ଦିପୁର ଘାଟିରୁ ଆକାଶରୁ ଭୂପୃଷ୍ଠକୁ ଉତ୍କ୍ଷେପଣ, ରୁଦ୍ରମ 2 କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଏବଂ ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା। ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା 45 ଡିଗ୍ରୀରୁ ଅଧିକ। ବିସ୍ତୃତ ସମ୍ବାଦ, ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ଶନିବାର ଦିନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟର ପ୍ରଚାର କାର୍ଯ୍ୟ ଆସନ୍ତାକାଲି ସନ୍ଧ୍ୟାରେ ଶେଷ ହେବ। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ଜାରି ରହିଛି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରିପଦାର ଛଉପଡ଼ିଆ, ବାଲେଶ୍ୱର ରେମୁଣା ଏବଂ କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ବାରଗ୍ରାମର ସିଦ୍ଧମଠ ପଡ଼ିଆଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଆଗାମୀ 6 ମାସରେ ଓଡ଼ିଶା ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ସେହିପରି ଓଡ଼ିଶାରେ ଏଥର ବିଜେପିର ଡବଲ ଇଞ୍ଜିନ୍ ସରକାର ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସାଥିଓ, ଓଡ଼ିଶା ମେ ପାନି ହେ ଲେକିନ କିସାନ କେ ଖେତ ସୁଖେ ହେ। ୟେ ହାଲାତ ବଦଲନେ କେ ଲିଏ ଓଡ଼ିଶା ମେ ପରିବର୍ତ୍ତନ କେ ଲିଏ ଭୋଟ ଦିଆ ହେ। ମୋଦି ଦିଲ୍ଲୀ ସେ ହର ଘର ନଲ ସେ ଜଲ ଦେନେ ମେ ଜୁଟା ହେ। ୟହାଁ ସବକୋ ନଲ ନହିଁ ମିଲା, ଇସ ସ୍ଥିତି କୋ ବଦଲନେ କେ ଲିଏ ଓଡ଼ିଶା ଭୋଟ ଦେ ରହା ହେ। ଓଡ଼ିଶା ମୋଦୀ କି ମୁକ୍ତ ଚାବଲ ଯୋଜନା ମେ ବି ଲୁଟ କୋ ଖତ୍ମ କରନେ କେ ଲିଏ ଭୋଟ ଦେ ରହା ହେ। ଓଡ଼ିଶା କା କିସାନ ହୋ ୟା ନୌଜବାନ, ବେଟି ହୋ ୟା ବୁଜୁର୍ଗ, ହର କୋଇ କହ ରହା ହେ ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଞ୍ଜିନ ସରକାର।
ସେହିପରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଆଜି ଓଡ଼ିଶା ଗସ୍ତରେ ଆସି ବାଲେଶ୍ୱର ଓ ଭଦ୍ରକଠାରେ ଆୟୋଜିତ ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। କଂଗ୍ରେସ ସରକାର ଆସିଲେ କୃଷକ, ଯୁବବର୍ଗ, ମହିଳା, ଶ୍ରମିକ ଓ ଗରିବ ଲୋକଙ୍କୁ ନ୍ୟାୟ ଦେବା ସହିତ କଂଗ୍ରେସ 25ଟି ଗ୍ୟାରେଣ୍ଟି ସୁବିଧା ଯୋଗାଇ ଦେବ ବୋଲି ସେ କହିଛନ୍ତି। ଏଥିରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ସହ ଅନ୍ୟାନ୍ୟ ନେତାମାନେ ଉପସ୍ଥିତ ଥିଲେ। କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଆସନ୍ତାକାଲି ବାଲେଶ୍ୱର ଜିଲ୍ଲାର ସିମୁଳିଆ ସାନମହତିପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ରାଜ୍ୟର ଚତୁର୍ଥ ପର୍ଯ୍ୟାୟରେ ଅବଶିଷ୍ଟ 6ଟି ଲୋକସଭା ଆସନ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ଏହା ଅନ୍ତର୍ଗତ 42ଟି ବିଧାନସଭା ଆସନ ପାଇଁ ଭୋଟ୍ ନିଆଯିବ। ଏହି ପର୍ଯ୍ୟାୟରେ 6ଟି ଲୋକସଭା ଆସନ ପାଇଁ 66 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆସନ୍ତାକାଲି ଏହି ପର୍ଯ୍ୟାୟର ପ୍ରଚାରର ଶେଷ ଦିନ। 4ଟି ପର୍ଯ୍ୟାୟରେ ହେଉଥିବା ବିଧାନସଭା ନିର୍ବାଚନରେ 3ଟି ପର୍ଯ୍ୟାୟ ଶେଷ ହୋଇଛି। ଏହି 4ଟି ପର୍ଯ୍ୟାୟରେ 147ଟି ଆସନ ଲାଗି 1285 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଥିରେ ଜାତୀୟ ସ୍ତରୀୟ ଦଳରୁ 428 ଜଣ ଥିବାବେଳେ ରାଜ୍ୟସ୍ତରୀୟ ଦଳରୁ 207 ଜଣ ଅଛନ୍ତି। ସେହିପରି ଅଣମାନ୍ୟତାପ୍ରାପ୍ତ ପଞ୍ଜିକୃତ ରାଜନୈତିକ ଦଳରୁ 225 ଜଣ ନିର୍ବାଚନ ଲଢୁଥିବାବେଳେ ଚଳିତ ଥର 425 ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ପ୍ୟାନ୍ ନମ୍ଘର ସହିତ ଆଧାର ନମ୍ଘରକୁ ଯୋଡ଼ିବା ପାଇଁ ଆୟକର ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଚଳିତ ବର୍ଷ ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ଜୁଲାଇ ମାସ 21 ତାରିଖ ଧାର୍ଯ୍ୟ କରାଯାଇଛି। ଏହା ପୂର୍ବରୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ କରଦାତାଙ୍କୁ ସେମାନଙ୍କର ପ୍ୟାନ୍ ଏବଂ ଆଧାର ନମ୍ଘର ଯୋଡ଼ିବା ପାଇଁ ପରାମର୍ଶ ଦେଇଥିଲା। ମିଳିଥିବା ସୂଚନା ଅନୁସାରେ 2024 ମସିହା ଜାନୁଆରୀ ମାସ 29 ତାରିଖ ସୁଦ୍ଧା ଦେଶରେ 11,48,00,000 ପ୍ୟାନ୍ ନମ୍ଘର ଆଧାର ନମ୍ଘର ସହିତ ସଂଯୋଗ କରାଯାଇ ନାହିଁ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଡିଆର୍ଡିଓ ପକ୍ଷରୁ ଆଜି ବାଲେଶ୍ୱରର ଚାନ୍ଦିପୁର ଘାଟିରୁ ରୁଦ୍ରମ 2ର ସଫଳ ପରୀକ୍ଷଣ କରାଯାଇଛି। ସ୍ୱଦେଶୀ ଜ୍ଞାନକୌଶଳ ନିର୍ମିତ ଏହି କ୍ଷେପଣାସ୍ତ୍ର ଆକାଶମାର୍ଗରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିଛି। ଭାରତୀୟ ବାୟୁସେନାର SU-30 ଯୁଦ୍ଧ ଜାହାଜରୁ ଏହି ପରୀକ୍ଷଣ କରାଯାଇଥିଲା। ଡିଆର୍ଡିଓର ସୂଚନା ଅନୁସାରେ ଆଜି ସକାଳ 11:30ରେ ମିଜାଇଲ୍ର ସଫଳ ପରୀକ୍ଷଣ ସହିତ ସଠିକ୍ ଲକ୍ଷ୍ୟଭେଦୀ ନିରୂପଣ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସଫଳତା ପାଇଁ ଡିଆର୍ଡିଓର ବୈଜ୍ଞାନିକ, ଭାରତୀୟ ବାୟୁସେନା ଏବଂ ଏହା ସହିତ ଜଡ଼ିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆସନ୍ତା ଜୁନ୍ 4 ତାରିଖରେ ବୌଦ୍ଧ ଜିଲ୍ଲାରେ କନ୍ଧମାଳ ସଂସଦୀୟ କ୍ଷେତ୍ର, ବୌଦ୍ଧ ବିଧାନସଭା ଓ କଣ୍ଟାମାଳ ବିଧାନସଭା ପାଇଁ ଭୋଟ୍ଗଣତି ହେବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହଠାରେ ଭୋଟ୍ଗଣତି ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୋଟ୍ଗଣତି ଯେପରି ଶାନ୍ତିଶୃଙ୍ଖଳାର ସହିତ ହୋଇପାରିବ ସେ ନେଇ ଜିଲ୍ଲାପାଳ ଜେ ସୋନାଲ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲାପାଳ ଶ୍ରୀ ସୋନାଲ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀମାନଙ୍କୁ ନିଜ ନିଜର ଦାୟିତ୍ୱ ତୁଲାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କର ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଏନ୍ଏସ୍ଏସ୍ ଓ ଭାରତୀୟ ରେଡ୍କ୍ରସ୍ ସୋସାଇଟି ଦ୍ୱାରା ସଡ଼କ ସୁରକ୍ଷା ଦୁର୍ଘଟଣା ଜନିତ ଦୁଇଦିନିଆ ଦକ୍ଷତା ବିକାଶ କର୍ମଶାଳା ଆଜି ରେଡ୍କ୍ରସ୍ ଭବନଠାରେ ଆରମ୍ଭ ହୋଇଛି। ଏହି କର୍ମଶାଳାରେ ରାଜ୍ୟର ସମସ୍ତ ମହାବିଦ୍ୟାଳୟରୁ ପ୍ରାୟ 120 ଜଣ ସ୍ୱେଚ୍ଛାସେବୀ ପ୍ରଶିକ୍ଷଣରେ ଯୋଗ ଦେଇଛନ୍ତି। ଏହି ପ୍ରଶିକ୍ଷଣରେ ମୁଖ୍ୟ ଅତିଥି ଭାବେ ବିଭୂତିଭୂଷଣ ପଟ୍ଟନାୟକ, ଯୁବ ଏନ୍ଏସ୍ଏସ୍ ଅଧିକାରୀ ଅଜିତ କୁଶବାହା, ଏନ୍ଏସ୍ଏସ୍ ଅଧିକାରୀ ତଥା ଉପଶାସନ ସଚିବ ରମେଶ ଚନ୍ଦ୍ର ବେହେରାଙ୍କ ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟର ଅଧିକାରୀବୃନ୍ଦଙ୍କ ସହ ଅଭିଜ୍ଞ ପ୍ରଶିକ୍ଷକମାନେ ଯୋଗ ଦେଇଥିଲେ। ନବରଙ୍ଗପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସ୍ଥାନୀୟ ଜିଲ୍ଲା କୋର୍ଟ ପରିସରରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ବିଷୟରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦୌରାଜଜ୍ ଶିବପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କଠିନ ବର୍ଜ୍ୟବସ୍ତୁ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଇନସେବା ପ୍ରାଧିକରଣର ସଚିବ, ବିଚାରପତି ଓ ଆଇନଜୀବୀମାନେ ଯୋଗ ଦେଇଥିଲେ। ଗଞ୍ଜାମ ଜିଲ୍ଲାର ଛତ୍ରପୁର ସହରର ସଦର ମହକୁମାସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା' ରାମାୟଣ ମା' ଠାକୁରାଣୀଙ୍କ ଯାତ୍ରା ପ୍ରତି 2 ବର୍ଷକୁ ଥରେ ହେଉଥିବା ବେଳେ ଚଳିତ ବର୍ଷ ଏହି ଯାତ୍ରା ଧୁମ୍ଧାମ୍ରେ ଆରମ୍ଭ ହୋଇଛି। ଏନେଇ ଛତ୍ରପୁର ସହର ଓ ଆଖପାଖ ଅଞ୍ଚଳ ଉତ୍ସବ ମୁଖରିତ ହୋଇଛି। ଏହି ଯାତ୍ରା ଜୁନ୍ ମାସ 30 ତାରିଖ ଯାଏ ଚାଲିବ। ରାଜ୍ୟରେ ସାପ କାମୁଡ଼ା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ 2022-23ରେ 1001 ଜଣଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଥିଲା। ତନ୍ମଧ୍ୟରୁ 894 ଜଣଙ୍କର ନିକଟତମ ସମ୍ପର୍କୀୟଙ୍କୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ଅର୍ଥରାଶି ପ୍ରଦାନ କରାଯାଇଛି। ପୂର୍ବବର୍ଷ 2021-22 ତୁଳନାରେ 2022-23 ବର୍ଷରେ ରାଜ୍ୟରେ ସାପ କାମୁଡ଼ା ମୃତ୍ୟୁ ସଂଖ୍ୟା 157କୁ ବୃଦ୍ଧି ପାଇଛି। ଭାରତରେ 140 ମୁଖ୍ୟ ସହରରେ ରାତିରେ ଗ୍ରାମାଞ୍ଚଳଠାରୁ 60% ଅଧିକ ଗରମ ଅନୁଭୂତ ହେଉଛି ବୋଲି ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଇଆଇଟି ଭୁବନେଶ୍ୱର ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଏହାର ପ୍ରମୁଖ କାରଣ ହେଉଛି ସହରୀକରଣର ପ୍ରଭାବ। ଅହମ୍ମଦାବାଦ, ରାଜକୋଟ ଏବଂ ଜୟପୁରରେ ସହରୀକରଣର ପ୍ରଭାବ ସର୍ବାଧିକ ପଡ଼ୁଥିବା ବେଳେ ଦିଲ୍ଲୀ ଏବଂ ପୁଣେ ଏହି କ୍ରମରେ ଯଥାକ୍ରମେ ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛି। ପାଣିପାଗ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେବା କାରଣରୁ ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଆସନ୍ତା 3 ଦିନ ପର୍ଯ୍ୟନ୍ତ ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା 3ରୁ 5 ଡିଗ୍ରୀ ବୃଦ୍ଧି ପାଇବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ଦିନ 2:30 ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ 45.6 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଏହା ପଛକୁ 45.2 ଡିଗ୍ରୀ ତାପମାତ୍ରା ସହ ରହିଛି ସମ୍ବଲପୁର। ସେହିପରି ହୀରାକୁଦରେ 44.8 ଡିଗ୍ରୀ ରହିଛି। ବୃଦ୍ଧି ପାଉଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଚଳିତ ନିର୍ବାଚନରେ ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ହେବ କହିଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନ। 6 ଲୋକସଭା ଆସନ ଏବଂ 42 ବିଧାନସଭା ଆସନ ପାଇଁ ଶନିବାର ଦିନ ହେବ ଭୋଟ୍। ଓଡ଼ିଶା ଉପକୂଳ ଚାନ୍ଦିପୁର ଘାଟିରୁ ଆକାଶରୁ ଭୂପୃଷ୍ଠକୁ ଉତ୍କ୍ଷେପଣ ରୁଦ୍ରମ 2 କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଏବଂ ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା। ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା 45 ଡିଗ୍ରୀରୁ ଅଧିକ। ଆଜି ପାଇଁ ଆଞ୍ଚଳିକ ସମ୍ବାଦର ପ୍ରସାରଣ ଏତିକିରେ ଶେଷ ହେଲା।